ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ନିତିଦିନ ଭଜୁଥିବି ଯୀଶୁ ନାମ ମୋ ଯୀଶୁ ନାମ, ନିତିଦିନ ଭଜୁଥିବି ଯୀଶୁ ନାମ ମୋ ଯୀଶୁ ନାମ, ସେଇ ମୋର ପରିତ୍ରାଣ, ସେଇ ମୋର ପରିତ୍ରାଣ ମୁକ୍ତି ଧାମ, ନିତିଦିନ ଭଜୁଥିବି ଯୀଶୁ ନାମ ମୋ ଯୀଶୁ ନାମ, ନିତିଦିନ ଭଜୁଥିବି ଯୀଶୁ ନାମ ମୋ ଯୀଶୁ ନାମ। ସେଇ ନାମେ ଅଛି ଶକ୍ତି, ସେ ନାମରେ ଦିନ ରାତି ବିତି ଯାଏ ମୋର ପ୍ରତିକ୍ଷଣ, ସେଇ
ନାମେ ଅଛି ଶକ୍ତି, ସେ ନାମରେ ଦିନ ରାତି ବିତି ଯାଏ ମୋର ପ୍ରତୀକ। ଅମୃତ ପ୍ରେମ ନିତିଦିନ ଭଜୁଥିବି ଯୀଶୁ ନାମ ମୋ ଯୀଶୁ ନାମ, ନିତିଦିନ ଭଜୁଥିବି ଯୀଶୁ ନାମ ମୋ ଯୀଶୁ ନାମ। ସେଇ ମୋର ପରିତ୍ରାଣ, ସେଇ ମୋର ପରିତ୍ରାଣ ମୁକ୍ତି ଧାମ, ନିତିଦିନ ଭଜୁଥିବି ଯୀଶୁ ନାମ ମୋ ଯୀଶୁ ନାମ, ନିତିଦିନ ଭଜୁଥିବି ଯୀଶୁ ନାମ ମୋ ଯୀଶୁ ନାମ, ନିତିଦିନ ଭଜୁଥିବି ଯୀଶୁ ନାମ ମୋ ଯୀଶୁ ନାମ।
ଏହାପରେ ଶୁଣିବା ପିଲାମାନଙ୍କ ପାଇଁ ନୈତିକ କାହାଣୀ।
ନମସ୍କାର ପିଲାମାନେ, ଆଜି ଆଉଥରେ ଆମେ ଗୋଟିଏ ସୌନ୍ଦର୍ଯ୍ୟ କାହାଣୀ ଶୁଣିବା। ଗଲା ସପ୍ତାହରେ ଆମେ ଶୁଣିଥିଲୁ କଇନ ହେବଲଙ୍କ କାହାଣୀ। ପିଲାମାନେ, ଯେମିତି ପୃଥିବୀ ଆଗକୁ ବଢ଼ିଲା, ଜନସଂଖ୍ୟା ମଧ୍ୟ ବଢ଼ିଲା। ଯେବେ ଜନସଂଖ୍ୟା ବଢ଼ିଲା, ପୃଥିବୀରେ ମନ୍ଦ କାମ ବି ବଢ଼ିଲା। ପୃଥିବୀରେ ମଣିଷମାନଙ୍କ ସଂଖ୍ୟା ବଢ଼ିବାକୁ ଲାଗିଲା। ମଣିଷମାନଙ୍କର ଅନେକ କନ୍ୟା ଜାତ ହେଲେ। ପରମେଶ୍ୱରଙ୍କ ପୁତ୍ରଗଣ ଦେଖିଲେ ସେହି କନ୍ୟାମାନେ ଦେଖିବାକୁ ବହୁତ ସୁନ୍ଦରୀ। ତେଣୁ ପରମେଶ୍ୱରଙ୍କର ପୁତ୍ରଗଣ ସେମାନଙ୍କ ପସନ୍ଦ ଅନୁସାରେ ସେମାନଙ୍କୁ ବିବାହ କଲେ। ସେହି ସ୍ତ୍ରୀମାନେ ପିଲାମାନଙ୍କୁ ଜନ୍ମ ଦେଲେ। ସେହି ସମୟରେ ଓ ପରେ ମଧ୍ୟ ପୃଥିବୀରେ ଦୈତ୍ୟମାନେ ଥିଲେ। ସେମାନେ ପୂର୍ବ ସମୟରେ ପ୍ରସିଦ୍ଧ ଯୋଦ୍ଧା ଥିଲେ। ଏହାପରେ ସଦାପ୍ରଭୁ କହିଲେ, ପିଲାମାନେ, ଲୋକମାନେ ମଣିଷ ମାତ୍ର, ଆମର ଆତ୍ମା ମଣିଷ ମଧ୍ୟରେ ସର୍ବଦା ଅଧିଷ୍ଠାନ କରିବ ନାହିଁ, କାରଣ ସେମାନେ କେବଳ ଶାରୀରିକ ଅଟନ୍ତି। ଏଥିପାଇଁ ସେମାନଙ୍କର ପରମାୟୁ 120 ବର୍ଷ ହେବ। ସଦାପ୍ରଭୁ ଦେଖିଲେ ପୃଥିବୀର ଲୋକମାନେ ବହୁତ ମନ୍ଦ ଥିଲେ। ସଦାପ୍ରଭୁ ଦେଖିଲେ ଯେ ଲୋକମାନେ ସର୍ବଦା କେବଳ ମନ୍ଦ ବିଷୟ ଚିନ୍ତା କରୁଛନ୍ତି। ମଣିଷମାନଙ୍କ ଜନ୍ମ ହୋଇଥିବାରୁ ସଦାପ୍ରଭୁ ଅନୁତାପ କଲେ। ଏହା ସଦାପ୍ରଭୁ ହୃଦୟରୁ ଯନ୍ତ୍ରଣା ହେଲା। ତେଣୁ ସଦାପ୍ରଭୁ କହିଲେ, ମୁଁ ସମସ୍ତ ମଣିଷକୁ ଧ୍ୱଂସ କରିଦେବି ଯାହା ମୁଁ ସୃଷ୍ଟି କରିଛି। ମୁଁ ସମସ୍ତ ମଣିଷ, ପଶୁ ଏବଂ ପ୍ରତ୍ୟେକ ଗୋଚର ପ୍ରାଣୀମାନଙ୍କୁ ଧ୍ୱଂସ କରିଦେବି, ଏବଂ ଆକାଶର ସମସ୍ତ ପକ୍ଷୀ କୂଳକୁ ମଧ୍ୟ ଧ୍ୱଂସ କରିଦେବି। କାହିଁକି? କାରଣ ଏମାନଙ୍କୁ ସୃଷ୍ଟି କରି ମୁଁ ଦୁଃଖିତ। କିନ୍ତୁ ନହ, ସଦାପ୍ରଭୁଙ୍କ ଦୃଷ୍ଟିରେ ଅନୁଗ୍ରହର ପ୍ରାପ୍ତ ଥିଲେ। ଏହା ନହଙ୍କର ବଂଶାବଳୀ। ପିଲାମାନେ, ନହା ଜଣେ ଧାର୍ମିକ ଲୋକ ଥିଲେ ଏବଂ ସଦାସର୍ବଦା ପରମେଶ୍ୱରଙ୍କୁ ଅନୁସରଣ କରୁଥିଲେ। ନହଙ୍କର 3 ପୁତ୍ର ଥିଲେ ପିଲାମାନେ। ସେମାନେ ହେଲେ ଶେମ, ହାମ ଓ ଜେପତ। ପରମେଶ୍ୱର ପୃଥିବୀକୁ ନିରୀକ୍ଷଣ କଲେ ଓ ଦେଖିଲେ ଯେ ପୃଥିବୀ ଭ୍ରଷ୍ଟାଚାର ହୋଇଅଛି। ସମସ୍ତ ସ୍ଥାନରେ ହତ୍ୟାଚାର ଥିଲା। ଲୋକମାନେ ସବୁ ମନ୍ଦ ଓ ନିଷ୍ଠୁର ହୋଇଅଛନ୍ତି। ପୃଥିବୀ ପୁରା ଦୌରାଗ୍ୟମରେ ପରିପୂର୍ଣ୍ଣ ହୋଇଅଛି। ତେଣୁ ପରମେଶ୍ୱର ନହଙ୍କୁ କହିଲେ, ସମସ୍ତ ଲୋକ ପୃଥିବୀକୁ କ୍ରୋଧ ଓ ହିଂସାରେ ଚାରାଖାରା କରିଦେଲେଣି। ତେଣୁ ଆମ୍ଭେ ପୃଥିବୀ ସହିତ ସେମାନଙ୍କୁ ବିନଷ୍ଟ କରିବା। ତୁମ୍ଭେ ଗୋପର କାଠର ଗୋଟିଏ ଜାହାଜ ନିର୍ମାଣ କର, ତା ମଧ୍ୟରେ ନାନା କୋଠରୀ ବନାଇ ତହିଁରେ ଭିତର ଓ ବାହାର ଧଣ୍ଡାଦାର୍ତ୍ତା ଲେପନ କର। ସେହି ଜାହାଜଟିକୁ ଏହିପରି ନିର୍ମାଣ କର। ପିଲାମାନେ, ଏହିପରି ଯୀଶୁ ପ୍ରଭୁ କହିଲେ ଯେ ଏହାର ଲମ୍ବା ଯେପରି 300 ହାତ, ପ୍ରସ୍ତ 50 ହାତ ଏବଂ ତାହାର ଉଚ୍ଚତା 30 ହାତ ହେବ। ଉପରକୁ ଏକ ହାତ ଛାଡ଼ି ଝରକା କରିବା। ସେହି ଜାହାଜର ପଛରେ ଗୋଟିଏ ଦ୍ୱାର ରହିବ, ଆଉ ତହି ପ୍ରଥମ, ଦ୍ୱିତୀୟ, ତୃତୀୟ ଛଟଣା ବନାଇବ। ମୁଁ ଏକ ପ୍ରଳୟଙ୍କାରୀ ବନ୍ୟା ପୃଥିବୀ ଉପରେ ଆଣିବା। ଆକାଶ ତଳେ ଥିବା ସମସ୍ତ ଜୀବସ୍ତାତକୁ ଧ୍ୱଂସ କରିବ। ପୃଥିବୀର ସମସ୍ତ ପ୍ରାଣୀ ମରିବେ। ମୁଁ ତୁମ୍ଭ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି କରିବି ଏବଂ ତୁମ୍ଭେ ତୁମ୍ଭର ସ୍ତ୍ରୀ, ତୁମ୍ଭର ପୁତ୍ରମାନେ ଏବଂ ତୁମ୍ଭର ପୁତ୍ରମାନଙ୍କର ସ୍ତ୍ରୀମାନେ ସମସ୍ତେ ଜାହାଜକୁ ଯିବେ। ପ୍ରାଣ ରକ୍ଷାର୍ଥେ ସର୍ବପ୍ରକାର ଜୀବଜନ୍ତୁର ଏକ ଏକ ଦମ୍ପତି ଆପଣା ସଙ୍ଗରେ ଧରି ଜାହାଜ ପ୍ରବେଶ କରିବ। ସବୁପ୍ରକାର ପକ୍ଷୀ, ସର୍ବପ୍ରକାର ପଶୁ ଓ ସର୍ବପ୍ରକାର ଉରଗାମୀ ଜନ୍ତୁ, ପ୍ରତ୍ୟେକ ଜାତିର ଗୋଟିଏ ଗୋଟିଏ ଦମ୍ପତି ଜୀବନ ରକ୍ଷା ପାଇଁ ତୁମ୍ଭ ନିକଟକୁ ଆସିବେ, ଆଉ ତୁମ୍ଭେ ଆପଣାର ଓ ସେମାନଙ୍କର ଆହାର ନିମନ୍ତେ ସବୁପ୍ରକାର ଖାଦ୍ୟ ସାମଗ୍ରୀ ଆଣି ଆପଣା ନିକଟରେ ସଞ୍ଚୟ କରିବ। ତହିଁରେ ନହ ସେହିପରି କଲେ। ନହ ପରମେଶ୍ୱରଙ୍କର ଆଜ୍ଞା ପାଳନ କଲେ। ପିଲାମାନେ, ଏହି କାହାଣୀକୁ ଆମେ ଆଗେଇ ବଢ଼େଇବା ଆର ଦିନରେ। ଧନ୍ୟବାଦ
ପିଲାମାନେ। କାହାଣୀ ଭଲ ଲାଗିଲା ତ? ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମର ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori। ତାହେଲେ ଚାଲନ୍ତୁ ବର୍ତ୍ତମାନ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କ ଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ମନର୍କ ବାଟ ଖୁଲି ଦେ ରେ, ଯୀଶୁ ଆସି ତୋ ହୃଦେ ପ୍ରବେଶିବେ। মনর কবাট খুলি দে রে, যিশু আসি তোর হৃদয়ে প্রবেশিবে। মনর কবাট খুলি দে রে, যিশু আসি তোর হৃদয়ে প্রবেশিবে। তারণকারী যিশু বারণ করিবেনি, তারণকারী যিশু বারণ করিবেনি, কায় পাপ করিছু কহি দে রে, মনর কবাট খুলি দে রে, যিশু আসি তোর হৃদয়ে প্রবেশিবে। যিশু আসি তোর হৃদয়ে প্রবেশিবে। ତୁ ତ
পরাক্রমী সে তো যিশু রাজাম খুলি দেবে সে নিজ বাক্যরে মনর কবাট খুলি দে রে যিশু আসি তোর হৃদয়ে প্রবেশিবে যিশু আসি তোর হৃদয়ে প্রবেশিবে।
ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ଯୀଶୁ କ'ଣ ବିଶ୍ରାମ ବାରକୁ ପରିବର୍ତ୍ତନ କଲେ? ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ପରାକ୍ରମୀ ପରମେଶ୍ୱର, ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟ ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଏହି କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ଅନ୍ତର୍ଯ୍ୟମୀ ପରମ ପିତା ଆପଣଙ୍କର ସହବର୍ତ୍ତୀ ରୁହନ୍ତୁ। ଆପଣଙ୍କର ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ଶୟତାନ ହସ୍ତରୁ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ଶାନ୍ତି, ଆନନ୍ଦ ଓ ମଙ୍ଗଳମୟ ଜୀବନ ଆପଣଙ୍କୁ ପ୍ରଦାନ କରନ୍ତୁ। ତାହାଙ୍କ କରୁଣା ଓ ତାହାଙ୍କ ଅସୀମ ପ୍ରେମ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟସୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ଈଶ୍ୱରଙ୍କ ବାକ୍ୟରେ ଧ୍ୟାନ ଦେବା, ତାଙ୍କ ବାକ୍ୟ ବିଷୟରେ କିଛି ଚିନ୍ତା କରିବା। ଆଜିର ଆଲୋଚନା ହେଉଛି ଯୀଶୁ କ'ଣ ବିଶ୍ରାମ ବାରକୁ ପରିବର୍ତ୍ତନ କଲେ। ଯୀଶୁଙ୍କ ଅନୁସାରେ ଦଶ ଆଜ୍ଞା ପରିବର୍ତ୍ତନ ଯୋଗ୍ୟ ନୁହେଁ। ମୁଁ ଯେ ବ୍ୟବସ୍ଥା କି ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଲୋପ କରିବାକୁ ଅଛି ଏପରି ଭାବ ନାହିଁ, ଲୋପ କରିବାକୁ ଆସିନାହିଁ, ବରଂ ସଫଳ କରିବାକୁ ଆସିଅଛି। କାରଣ ମୁଁ ତୁମମାନଙ୍କୁ ସତ୍ୟ କହୁଛି, ଯେପର୍ଯ୍ୟନ୍ତ ଆକାଶମଣ୍ଡଳ ଓ ପୃଥିବୀ ଲୋପ ନ ପାଇବ ସେ ପର୍ଯ୍ୟନ୍ତ ସମସ୍ତ ନ ଘଟିବା ଯାଏ ବ୍ୟବସ୍ଥାରୁ ଏକ ମାତ୍ରା କି ଏକ ବିନ୍ଦୁ କୌଣସି ପ୍ରକାରେ ଲୋପ ପାଇବ ନାହିଁ। ମାଥିଓ 5:17-18। ପ୍ରିୟସୋତା, ଶିଷ୍ୟମାନେ ଯେପରି ପ୍ରକୃତ ସାବାତ ପାଳନ କରିବାର ଆନନ୍ଦ ଅନୁଭବ କରନ୍ତି ତାହା ଯୀଶୁ ଚାହୁଁଥିଲେ, ଏବଂ ଏହି ବିଷୟରେ ମଧ୍ୟ ଆମେ ଆବିଷ୍କାର କରିଅଛୁ। ମାଥିଓ 24:24। ଯୀଶୁଙ୍କ ଶିକ୍ଷା ଓ ଉଦାହରଣରୁ ଏହା ସ୍ପଷ୍ଟ ଯେ ଆମେ ସାବାତ ଦିନରେ ଈଶ୍ୱରଙ୍କ ସହିତ ସମୟ କଟାଇବା ପାଇଁ ବିଶ୍ରାମ ଏବଂ ଆରାମଦାୟକ ସମୟ ଆବଶ୍ୟକ କରୁ। ପ୍ରିୟସୋତା, ଆଦ୍ୟ ମଣ୍ଡଳୀର ପ୍ରଥମ ନେତା ଯାକୁବ ଦଶ ଆଜ୍ଞା ସମ୍ବନ୍ଧରେ ଲେଖନ୍ତି। ସେ କହନ୍ତି ଯାକୁବ 2:10-11, କାରଣ ଯେ କେହି ସମସ୍ତ ବ୍ୟବସ୍ଥା ପାଳନ କରି କେବଳ ଗୋଟିକ ବିଷୟରେ ଝୁଣ୍ଟି ପଡ଼େ ତେବେ ସେ ସମସ୍ତ ବ୍ୟବସ୍ଥା ଲଙ୍ଘନରେ ଦଣ୍ଡନୀୟ ହୁଏ। ଯେନୁ ଯେ ବ୍ୟବିଚାର କରେ ନାହିଁ ବୋଲି କହିଥିଲେ ଏନୁ ତୁମ୍ଭେ ଯଦି ବ୍ୟବିଚାର ନ କରି ନରହତ୍ୟା କର ତେବେ ବ୍ୟବସ୍ଥା ଲଙ୍ଘନକାରୀ ହୋଇଅଛ। ସେହିପରି ପାଉଲ ଲୁକ ଲେଖନ୍ତି ପ୍ରେରିତ 16:13, ଲୁକ ଆଦ୍ୟ ମଣ୍ଡଳୀର ଜଣେ ବୈଦ୍ୟ ଓ ଧର୍ମ ପ୍ରଚାରକ ଥିଲେ। ସେ କହନ୍ତି ଏହିପରି, ବିଶ୍ରାମ ବାରରେ ଆମ୍ଭେମାନେ ନଗର ଦ୍ୱାରକୁ ବାହାରି ନଦୀକୂଳକୁ ଗଲୁ। ସେଠାରେ ପ୍ରାର୍ଥନାର ସ୍ଥାନ ଅଛି ବୋଲି ଆମ୍ଭେମାନେ ମନେ କରିଥିଲୁ, ଆଉ ଆମ୍ଭେମାନେ ବସି ସମବେତ ହୋଇଥିବା ମହିଳାମାନଙ୍କ କଥା କହିବାକୁ ଲାଗିଲୁ। ନୂତନ ନିୟମର ପ୍ରେରିତ ପୁସ୍ତକରେ ଖ୍ରୀଷ୍ଟଙ୍କ ଶିଷ୍ୟମାନେ 84 ଥର ସାବତ ବା ବିଶ୍ରାମବାର ପାଳନ କରିବା କଥା ଉଲ୍ଲେଖ ଅଛି। ସେମାନଙ୍କ ମଧ୍ୟରୁ ଯୀଶୁଙ୍କ ପୁନରୁତ୍ଥାନର 14 ବର୍ଷରୁ ଅଧିକ କାଳ ଥିବା କଥା ଦେଖାଯାଏ। 2ଟି ଶବତ ଆନ୍ତରିକିଆରେ ଯାହାକି ଆମେ ପ୍ରେରିତ 13:14-42 ପ୍ରଥମଟି ଫିଲିପିଟରେ ପ୍ରେରିତ 16:13 3ଟି ଥେସଲୋନିକାରେ ପ୍ରେରିତ 17:2-3 କରନ୍ତିରେ 8ଟି ଶବତ ପ୍ରେରିତ 14:4-11 ଆମେ ପାଉଅଛୁ। 12 ଜଣ ପ୍ରେରିତମାନଙ୍କ ମଧ୍ୟରୁ ଯିଏ ଶେଷରେ ମୃତ୍ୟୁବରଣ କରିଥିଲେ ସେହି ଜହନ ମଧ୍ୟ ଶବତ ପାଳନ କରୁଥିଲେ। ସେ ଲେଖନ୍ତି, ମୁଁ ପ୍ରଭୁଙ୍କ ଦିନରେ ଆତ୍ମାରେ ଆବିଷ୍ଟ ହେଲି। ପ୍ରକାଶିତ 1:10 ଯୀଶୁଙ୍କ ଅନୁସାରେ ପ୍ରଭୁଙ୍କ ଦିନ ହେଉଛି ଶବତ ଦିନ ବା ବିଶ୍ରାମ ବାର, କାରଣ ମନୁଷ୍ୟପୁତ୍ର ବିଶ୍ରାମ ବାରର ପ୍ରଭୁ ଅଟନ୍ତି ବୋଲି ଯୀଶୁ କହିଥିଲେ 12:8। ଧର୍ମଶାସ୍ତ୍ର ସମ୍ବନ୍ଧୀୟ ଅନୁସନ୍ଧାନମୂଳକ ପ୍ରମାଣରୁ ପ୍ରକାଶ ଯେ ପ୍ରେରିତମାନେ ପ୍ରଭୁଙ୍କ ଦିନ ସପ୍ତମ ଦିନରୁ ସପ୍ତାହର ପ୍ରଥମ ଦିନକୁ ପରିବର୍ତ୍ତନ କରିବା ପାଇଁ ଆଦ୍ୟ ଚେଷ୍ଟା କରିନାହାନ୍ତି। ନୂତନ ନିୟମ ସପ୍ତାହର ପ୍ରଥମ ଦିନକୁ କେବଳ 8 ଥର ଉଲ୍ଲେଖ କରିଛି, ତାହାକୁ ପୁଙ୍ଗାନୁପୁଙ୍ଗ ଭାବେ ପରୀକ୍ଷା କରି ନିମ୍ନଲିଖିତ ରବିବାର ଘଟଣା ସମ୍ବନ୍ଧରେ ସୂଚନା ଦିଏ। 1 Matthew 28:1 ସପ୍ତାହର ପ୍ରଥମ ଦିନରେ ସ୍ତ୍ରୀ ଲୋକମାନେ କବରସ୍ଥାନକୁ ଯାଇଥିଲେ। 2 Mark 16:12 ବିଶ୍ରାମ ବାର ଗତ ହେଲା ଉତ୍ତାରେ ସପ୍ତାହର ପ୍ରଥମ ଦିନରେ ସ୍ତ୍ରୀ ଲୋକମାନେ ନିଜ ନିଜ କାର୍ଯ୍ୟରେ ଲାଗି ପଡ଼ିଲେ। 3 Mark 16:9 ସପ୍ତାହର ପ୍ରଥମ ଦିନ ପ୍ରତ୍ୟୁତ୍ତରେ ଯୀଶୁ ପ୍ରଥମେ ମଗଦଲିନୀ ମରିୟମକୁ ଦର୍ଶନ ଦେଲେ। 4 ସପ୍ତାହର ପ୍ରଥମ ଦିନରେ ଯୀଶୁଙ୍କ ଶିଷ୍ୟମାନେ ନିଜ ନିଜ କାର୍ଯ୍ୟରେ ଯୋଗ ଦେଲେ। 24:1 5 John 20:1 ସପ୍ତାହର ପ୍ରଥମ ଦିନରେ ମରିୟମ ଯୀଶୁଙ୍କ ସମାଧି ନିକଟକୁ ଯାଇ ଖାଲି ପଡ଼ିଥିବା ଦେଖିଲେ। 6 ସପ୍ତାହର ପ୍ରଥମ ଦିନରେ ଯୁହୁଦୀମାନଙ୍କ ଭୟ କରି ଶିଷ୍ୟମାନେ ଗୋଟିଏ ଜାଗାରେ ଏକତ୍ର ହୋଇଥିଲେ। 7 ପ୍ରଥମ କରନ୍ତି 16:1-2 ସପ୍ତାହର ପ୍ରଥମ ଦିନରେ ଦାନ ସଂଗ୍ରହ କରି ରଖିବା ପାଇଁ ପାଉଲ ମଣ୍ଡଳୀର ସଭ୍ୟମାନଙ୍କୁ କହୁଥିଲେ ଏବଂ ଜେରୁସାଲମ ସ୍ଥିତ ଗରିବ ଲୋକମାନଙ୍କ ନିମନ୍ତେ ଅଲଗା ଭାବେ ଦାନ ରଖିବା ପାଇଁ କହିଥିଲେ। ଧର୍ମ ସମ୍ବନ୍ଧୀୟ କୌଣସି ସଭା ସମିତି ବିଷୟରେ ଏହି ଅନୁଚ୍ଛେଦରେ ଉଲ୍ଲେଖ ନାହିଁ। ପରିଶେଷ 8 ପ୍ରେରିତ 20:8 ସପ୍ତାହର ପ୍ରଥମ ଦିନରେ ପାଉଲ ନିଜର ବିଦାୟକାଳୀନ ମୁହୂର୍ତ୍ତରେ ଯାତ୍ରା ପ୍ରଚାର କରୁଥିଲେ। ସେହି ବିଷୟରେ ଲୁକ୍ ଉଲ୍ଲେଖ କରିଅଛନ୍ତି, ଅବଶ୍ୟ ପାଉଲ ପ୍ରତ୍ୟେକ ଦିନ ପ୍ରଚାର କରୁଥିଲେ ଏବଂ ପ୍ରେରିତମାନେ ପ୍ରତ୍ୟେକ ଦିନ ରୁଟି ଭାଙ୍ଗୁଥିଲେ। ପଢ଼ନ୍ତୁ 2:40 ପ୍ରିୟସୋତା, ଏହି ସଂସାର କୌଣସି ଗୋଟିଏ ପଦସ୍ଥଳ କହୁନାହିଁ ଯେ ପ୍ରେରିତମାନେ ସପ୍ତମ ଦିନରେ ଶବତ ପାଳନ କରିବାକୁ ବନ୍ଦ କରି ରଖିବା ପାଇଁ ପ୍ରୟାସ କରୁଛନ୍ତି। ପ୍ରେରିତମାନେ ଶବତକୁ ବା ବିଶ୍ରାମ ବାର ସପ୍ତାହର ପ୍ରଥମ ଦିନକୁ ସପ୍ତାହର ପ୍ରଥମ ଦିନକୁ ପରିବର୍ତ୍ତନ ବିଷୟରେ ଉଲ୍ଲେଖ କରିନାହାନ୍ତି। ନୂତନ ନିୟମରେ ସ୍ପଷ୍ଟ ଭାବେ ପ୍ରମାଣ ରହିଛି ଯେ ଶବତ ବିଶ୍ରାମ ବାର ସପ୍ତାହର ପ୍ରଥମ ଦିନ ଶନିବାର ସପ୍ତାହର ପ୍ରଥମ ଦିନ ରବିବାର ପରିବର୍ତ୍ତନ ହୋଇନାହିଁ। ଏହି ପରିବର୍ତ୍ତନ ଯୀଶୁ ଓ ତାହାଙ୍କ ପ୍ରେରିତମାନଙ୍କ ପରବର୍ତ୍ତୀ ସମୟରେ ସଂଘଟିତ ହୋଇଥିଲା। ତେଣୁ ଏହି ପରିବର୍ତ୍ତନ କେବେ ଓ କିପରି ହେଲା ସେଥିପାଇଁ ଆମକୁ ଇତିହାସ ପ୍ରତି ଦୃଷ୍ଟି ଦେବାକୁ ହେବ। ପ୍ରିୟ ଶ୍ରୋତା, ସଦାପ୍ରଭୁ ପରମେଶ୍ୱର ସେ ନିଜେ କହିଲେ କି ବିଶ୍ରାମ ବାରର ପ୍ରଭୁ ସେ ଅଟନ୍ତି। ବିଶ୍ରାମବାର ପ୍ରଭୁ ସେ ଅଟନ୍ତି ଆଉ ସେ କହନ୍ତି ସେହି ବିଶ୍ରାମବାରରେ ଆମେ ତାଙ୍କ ଆରାଧନା କରୁ, ଉପାସନା କରୁ, ତାହାଙ୍କ ବାକ୍ୟାନୁସାରେ ଆମେ ରହୁ, ସେ ଚାହାନ୍ତି ଏହା। ତାହେଲେ ପ୍ରିୟ ଶ୍ରୋତା, ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ଆଜ୍ଞା ସବୁ ମାନି ତାହାଙ୍କ ବିଶ୍ରାମ ଦିନ ଏକ ପବିତ୍ର ରୂପେ ପାଳନ କରିବା। ଏହି ଆଶାରେ ଚାଲନ୍ତୁ ଯୀଶୁଙ୍କ ନାମରେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଧନ୍ୟବାଦ ଉତ୍ସର୍ଗ କରୁଅଛୁ ପ୍ରଭୁ, ଯେହେତୁ ତୁମେ ହିଁ ପ୍ରଶଂସା, ଗୌରବ, ସମ୍ମାନର ଯୋଗ୍ୟ। ତୁମେ ଏହି ସାରା ପୃଥିବୀକୁ ସୃଷ୍ଟି କରିଅଛ, ମଣିଷକୁ ନିଜ ପ୍ରାଣ ଦେଇ ନିର୍ମିତ କରିଅଛ। ହେ ପ୍ରଭୁ, ଆମେ ପାପୀ ହେଲେ ହେ ଆମମାନଙ୍କୁ ଏତେ ପ୍ରେମ କଲ। ଆମେ ଆଶା କରୁଛୁ କି ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ଭାବରେ ଧୋଇ ଦେଇଅଛ। ପ୍ରଭୁ, ବର୍ତ୍ତମାନ ଯେଉଁ ସାବାତ ବିଷୟରେ ଆମେ ଶିକ୍ଷା ଲାଭ କଲୁ, ସେହି ବିଷୟରେ ସେହି ପ୍ରକାରେ ଚାଲିବା ପାଇଁ ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ଶକ୍ତିରେ, ଜ୍ଞାନରେ, ବୁଦ୍ଧିରେ ଆମମାନଙ୍କୁ ଭରାଇ ଦିଅ। ଆମ ପାପ ସବୁ କ୍ଷମା କର। ଆଉ ପରିଶେଷ, ଯେବେ ତୁମ୍ଭେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଅଛି, ଶୁଣି ଗ୍ରହଣ କର। ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ କରନ୍ତୁ ଆମର ମୋବାଇଲ ଆପ୍। ଆପଣଙ୍କର ମୋବାଇଲ ପ୍ଲେ ଷ୍ଟୋରକୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।